ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ. ଆସନ୍ତା 7 ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି. ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଆଜି ଦିନକ ପାଇଁ ମୁଲତବୀ. ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି. ବିହାରର ଚିଠା ଭୋଟର ତାଲିକା ପ୍ରକାଶିତ. ଭାରତ ସମେତ ୟୁରୋପୀୟ ସଂଘର 37 ସଦସ୍ୟ ଦେଶ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କଲା ଆମେରିକା. ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ବ୍ୟାଟିଂ ଜାରି ରଖିବ ଭାରତ. ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆଜି ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି. ଗତକାଲି ଏହି ନିର୍ବାଚନ ନିମନ୍ତେ ଇଲେକ୍ଟୋରାଲ୍ କଲେଜ ଗଠନ ପ୍ରକ୍ରିୟା ଶେଷ ହୋଇଥିଲା. ଶୁଣନ୍ତୁ ଏକ ରିପୋର୍ଟ.
ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ନିର୍ବାଚନ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି. ଗତକାଲି ଇଲେକ୍ଟୋରାଲ୍ କଲେଜ ଗଠନ ପ୍ରକ୍ରିୟା ଶେଷ ହେବା ପରେ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି. ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଇଲେକ୍ଟୋରାଲ୍ କଲେଜରେ ବର୍ତ୍ତମାନ 782 ଜଣ ସଦସ୍ୟ ଅଛନ୍ତି. ସେମାନଙ୍କ ମଧ୍ୟରେ ରାଜ୍ୟସଭାରୁ 233 ଜଣ ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ 228 ଜଣ ସଦସ୍ୟ ଥିବାବେଳେ 12 ଜଣ ମନୋନୀତ ସଦସ୍ୟ ରହିଛନ୍ତି. ସେହିପରି ଲୋକସଭାରେ 543 ଜଣ ସଦସ୍ୟଙ୍କ ମଧ୍ୟରୁ 542 ଜଣ ଅଛନ୍ତି. ସୂଚନା ଅନୁଯାୟୀ ଆସନ୍ତା 7 ତାରିଖରେ ନିର୍ବାଚନ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବେ. ସେହିଦିନଠାରୁ ଅଗଷ୍ଟ 21 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ହେବାକୁ ଥିବାବେଳେ ତା ପରଦିନ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ 25 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି. ଆବଶ୍ୟକ ପଡ଼ିଲେ ସେପ୍ଟେମ୍ବର 9 ପୂର୍ବାହ୍ନ 10 5 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ. ସେହିଦିନ ମଧ୍ୟ ଭୋଟ୍ ଗଣତି କରାଯିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଜାରି ରହିବାରୁ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ରାଜ୍ୟସଭାର ପରବର୍ତ୍ତୀ ଅଧିବେଶନ ଆସନ୍ତା 4 ଦିନ ହେବ। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ସ୍ଲୋଗାନ ଦେଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଘନଶ୍ୟାମ ତିୱାରୀ ପ୍ରଶ୍ନକାଳ ଆରମ୍ଭ କରିଥିଲେ ମଧ୍ୟ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବ ହୋଇପାରି ନଥିଲା। ଗୃହରେ ଏକ ପ୍ରକାର ଅଚଳାବସ୍ଥା ଜାରି ରହିବାରୁ ଶ୍ରୀ ତିୱାରୀ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ 2023 ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ଲାଗୁ କରିବା ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଥିଲେ। ପୂର୍ବାହ୍ନ 11 ବେଳେ ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରସଙ୍ଗ ନେଇ ଉପାଧ୍ୟକ୍ଷ ହରିବଂଶଙ୍କୁ 30 ସ୍ଥଗିତ ନୋଟିସ୍ ଦିଆଯାଇଥିଲା, କିନ୍ତୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସେଗୁଡ଼ିକୁ ଖାରଜ କରାଯାଇଥିବା ସେ ଗୃହକୁ ଜଣାଇଥିଲେ। ବିହାର ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଉପରେ ଗୃହରେ ଆଲୋଚନା କରାଯାଉ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଉପାଧ୍ୟକ୍ଷ ହରିବଂଶ କହିଥିଲେ ଏହି ପ୍ରସଙ୍ଗ ନ୍ୟାୟାଳୟଙ୍କ ବିଚାରାଧୀନ ଥିବାରୁ ଗୃହରେ ଆଲୋଚନା କରାଯାଇପାରିବ ନାହିଁ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11 ବେଳେ ଲୋକସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନୋତ୍ତର କାର୍ଯ୍ୟ ଜାରି ରଖିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତାହା ସମ୍ଭବପର ହୋଇପାରି ନଥିଲା। ବିରୋଧୀ ସଦସ୍ୟମାନେ ବିହାରରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ସମେତ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ କକ୍ଷତ୍ୟାଗ କରିଥିଲେ। ବାଚସ୍କତି ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ନିବେଦନ କରିଥିଲେ। ପ୍ରଶ୍ନୋତ୍ତର କାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହା ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ବୋଲି ବାଚସ୍ପତି କହିଥିଲେ। ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ରୋଜ ଆପସେ ଆଗ୍ରହ ରହିତା କି ଆପ ସଦନ କି କାର୍ଯ୍ୟ ଚଲନେ ଦେ, ସଦସ୍ୟ ପ୍ରଶ୍ନକାଳ କେ ସମୟ ପ୍ରଶ୍ନ ଉଠାନେ ଦେ, ଲୋକଙ୍କ ଅପେକ୍ଷା ଆକାଂକ୍ଷା ଉନକୋ ପୁରା ହୋନେ ଦେ, ଦେଶ କୋ ଆଗେ ବଢାନେ ମେ ଅପନା ଯୋଗଦାନ ଦେ, ଔର ଦେଶ ମେ ଯୋ ପରିବର୍ତ୍ତନ ହୋ ରହେ ଉସକେ ବାରେ ମେ ଭି ଅପନି ବାତ କୋ କହେ। ତାନେ ଆପକୋ ସଦନ ମେ ଅପନି ବାତ କୋ କହନେ କା ଅଭିବ୍ୟକ୍ତି ବ୍ୟକ୍ତ କରନେ କା ଅବସର ଦିଆ ହେ। ୟେ ଇତନେ ବଡେ ଅବସର କୋ ଆପ ନାରେବାଜି ଔର ତକ୍ତିୟୋଁ ସେ ମତ ଗଵାଓ। ସଦନ କି କାର୍ଯ୍ୟ ଆଜ 2 ତକ କେ ଲିଏ।
ଦେଶ ଆସନ୍ତା ଅଗଷ୍ଟ 15 79ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣ ଲାଗି ନାଗରିକମାନଙ୍କୁ ସେମାନଙ୍କ ମତାମତ ଦେବା ଲାଗି ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜନସାଧାରଣ ମାଇ ଗଭ୍ ଓ ନମୋ ଆପ୍ ଜରିଆରେ ସେମାନଙ୍କ ପରାମର୍ଶ ଓ ମତାମତ ପଠାଇ ପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିର୍ବାଚନ ଆୟୋଗ ଆଜି ବିହାରର ଚିଠା ଭୋଟର ତାଲିକା ପ୍ରକାଶ କରିଛନ୍ତି। ରାଜ୍ୟର 38 ଯାକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଚିଠା ଭୋଟର ତାଲିକା ପ୍ରଦାନ କରାଯାଇଛି। ଆସନ୍ତା ସେପ୍ଟେମ୍ବର 1 ତାରିଖ ସୁଦ୍ଧା ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ଓ ବାଦ୍ ଦେବା ପ୍ରକ୍ରିୟା ଜାରି ରହିବ। ସୂଚନା ଅନୁଯାୟୀ ନିର୍ବାଚନ ଆୟୋଗ ପଞ୍ଜିକୃତ ରାଜନୈତିକ ଦଳଗୁଡ଼ିକୁ ଚିଠା ଭୋଟର ତାଲିକା ପ୍ରଦାନ କରିବେ। ଚିଠା ଭୋଟର ତାଲିକାରେ କୌଣସି ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ ବାଦ୍ ଦେବା ପାଇଁ ନିର୍ବାଚନ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇପାରିବ ବୋଲି କୁହାଯାଇଛି। ସମସ୍ତ ବିଧାନସଭା ଆସନ ନିମନ୍ତେ 243 ଜଣ ଭୋଟର ପଞ୍ଜିକରଣ ଅଧିକାରୀ ଅଭିଯୋଗଗୁଡ଼ିକର ଯାଞ୍ଚ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର 25 ତାରିଖ ସୁଦ୍ଧା ଶେଷ କରିବେ। ଅଭିଯୋଗଗୁଡ଼ିକର ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରିବା ଲାଗି ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ସମସ୍ତ କାର୍ଯ୍ୟ ଶେଷ ହେବା ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ଏବଂ ସେହି ଆଧାରରେ ଚଳିତ ବର୍ଷର ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଆଜିଠାରୁ ଏକୀକୃତ ପୈଠ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁଯାୟୀ ପ୍ରତ୍ୟେକ କାରବାର ପୂର୍ବରୁ ପ୍ରେରକଙ୍କୁ ପ୍ରାପ୍ତକର୍ତ୍ତାଙ୍କ ପଞ୍ଜିକୃତ ନାମ ଜଣାପଡ଼ିବ। ଅନ୍ୟପକ୍ଷରେ ପ୍ରତ୍ୟେକ ୟୁପିଆଇ ବ୍ୟବହାରକାରୀ ଦିନକୁ 50 ଥର ସେମାନଙ୍କର ବ୍ୟାଙ୍କ ଜମାରାଶି ଯାଞ୍ଚ କରିପାରିବେ। ତେବେ ପିକ୍ ଆୱାର ସମୟରେ ବାଲାନ୍ସ ଯାଞ୍ଚ କାର୍ଯ୍ୟ ସୀମିତ କିମ୍ବା ବନ୍ଦ ରହିବ। ଅନ୍ୟପକ୍ଷରେ ସ୍ୱୟଂ ଦେୟ କାରବାର ପ୍ରକ୍ରିୟାକରଣ କେବଳ ପିକ୍ ଆୱାର ବ୍ୟତୀତ ଅନ୍ୟ ସମୟରେ କରାଯାଇପାରିବ। ଉପଭୋକ୍ତାମାନେ ସେମାନଙ୍କ ମୋବାଇଲ୍ ନମ୍ଘର ସହ ଲିଙ୍କ୍ ହୋଇଥିବା ବ୍ୟାଙ୍କଗୁଡ଼ିକର ତାଲିକା ଦେଖିପାରିବେ। ସେହିପରି ଦେୟ ବ୍ୟବସ୍ଥା ନିଶ୍ଚିତ ନ ହେବା କ୍ଷେତ୍ରରେ ବ୍ୟବହାରକାରୀମାନେ 3 ଥର ଦେୟ ସ୍ଥିତି ଯାଞ୍ଚ କରିପାରିବେ ଓ ପ୍ରତ୍ୟେକ ଯାଞ୍ଚ ମଧ୍ୟରେ 90 ସେକେଣ୍ଡର ବ୍ୟବଧାନ ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ ଦେଶ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁ କରିବା ସମ୍ପର୍କିତ ଏକ୍ଜିକ୍ୟୁଟିଭ୍ ନିର୍ଦ୍ଦେଶାବଳୀରେ ସ୍ୱାକ୍ଷର କରିଛନ୍ତି। ଭାରତ ସମେତ ୟୁରୋପୀୟ ସଂଘର 27 ସଦସ୍ୟ ଦେଶ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁ କରାଯାଇଛି। ଆସନ୍ତା 7 ତାରିଖରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହେବା ନେଇ ନିର୍ଦ୍ଦେଶ ଦିଆଯାଇଛି। ବର୍ଦ୍ଧିତ ଶୁଳ୍କରେ ସର୍ବାଧିକ 41% ଶୁଳ୍କ ରହିଛି। ଆମେରିକା ରାଷ୍ଟ୍ରପତି ବାଣିଜ୍ୟିକ ଅସନ୍ତୁଳନ ହ୍ରାସ କରିବା ଏବଂ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଶୁଳ୍କ ବୃଦ୍ଧି କରିଛନ୍ତି। ସିରିଆ ଉପରେ ସର୍ବାଧିକ 41% ଶୁଳ୍କ ଲାଗୁ କରାଯାଇଥିବା ବେଳେ ଲାଓସ୍ ଏବଂ ମ୍ୟାମାର ଉପରେ 40%, ସ୍ୱିଜରଲ୍ୟାଣ୍ଡ ଉପରେ 39%, ଇରାକ ସର୍ବିଆ ଏବଂ କାନାଡା ଉପରେ 35% ଶୁଳ୍କ ଲାଗୁ କରାଯାଇଛି। ନୂଆ ନିର୍ଦ୍ଦେଶ ଅନୁଯାୟୀ ଭାରତ ଉପରେ 25% ଶୁଳ୍କ ଲାଗୁ କରାଯାଇଥିବା ବେଳେ ପାକିସ୍ତାନ ଉପରେ 19% ଶୁଳ୍କ ଲାଗୁ କରାଯାଇଛି। ଜାମ୍ମୁ କାଶ୍ମୀରରେ 13 ଦିନିଆ ଶ୍ରୀ ବୁଦ୍ଧ ଅମରନାଥଜୀ ଯାତ୍ରା ଜାରି ରହିଛି। ଆଜି ସକାଳେ 1352 ଜଣ ଯାତ୍ରୀ ଭଗବତୀ ନଗର ମୂଳ କ୍ୟାମ୍ପରୁ ଯାତ୍ରା ଆରମ୍ଭ କରିଛନ୍ତି। ଆମ ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି 1352 ଜଣ ଯାତ୍ରୀଙ୍କ ମଧ୍ୟରେ 892 ଜଣ ପୁରୁଷ, 434 ଜଣ ମହିଳା ଓ 26 ଜଣ ଶିଶୁ ସାମିଲ ଅଛନ୍ତି। ସେମାନେ 27ଟି ଗାଡ଼ିରେ ମଣ୍ଡି ଓ ପୁଞ୍ଚ ଅଭିମୁଖେ ଯାତ୍ରା କରିଛନ୍ତି। ଗତକାଲି ଖରାପ ପାଗ ଯୋଗୁଁ ବଲତାଲରେ ଅଟକି ଯାଇଥିବା ଅମରନାଥ ଯାତ୍ରୀମାନେ ପୁଣି ତାଙ୍କ ଯାତ୍ରା ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଜୁଲାଇ 3 ତାରିଖରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଇତିମଧ୍ୟରେ 4 ଲକ୍ଷ ଅତିକ୍ରମ କରିଛି। ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଚଳିତ ବର୍ଷର ଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବାରେ ସହଯୋଗ କରୁଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲଣ୍ଡନର ଓଭାଲରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଆଣ୍ଡରସନ୍ ତେନ୍ଦୁଲକର ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଚୂଡ଼ାନ୍ତ ମ୍ୟାଚ୍ର ଆଜି ଦିନରେ ଭାରତ 6 ୱିକେଟ୍ ଓ 204 ରନ୍ରୁ ଖେଳ ଆରମ୍ଭ କରିବ। ଦଳ ପକ୍ଷରୁ କରୁଣ ନାୟର 52 ରନ୍ ଓ ୱାଶିଂଟନ୍ ସୁନ୍ଦର 19 ରନ୍ କରି ଅପରାଜିତ ଅଛନ୍ତି। ଇଂଲଣ୍ଡ ପକ୍ଷରୁ ଗସ୍ ଆଟିଙ୍ଗସନ୍ ଏବଂ ଜୋସ୍ ଟଙ୍ଗ୍ 2 ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଏହି ଚୂଡ଼ାନ୍ତ ମ୍ୟାଚ୍ ଭାରତ ପାଇଁ ନିର୍ଣ୍ଣାୟକ ହୋଇପଡ଼ିଛି। ଶୃଙ୍ଖଳା ପରାଜୟରୁ ବର୍ତ୍ତିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ। ଏହି ସିରିଜ୍ରେ ଇଂଲଣ୍ଡ 2-1 ଆଗୁଆ ରହିଛି। ମକାଓ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗରେ ଭାରତର ଥରୁନ୍ ମାନେପାଲି ଓ ଲକ୍ଷ୍ୟ ସେନ୍ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆଜି ଅନୁଷ୍ଠିତ ହେବାକୁ ଥିବା କ୍ୱାର୍ଟର ଫାଇନାଲ୍ରେ ଥରୁନ୍ ଚୀନ୍ର ହୁ ଜିଆନ୍ଙ୍କୁ ଭେଟିବାକୁ ଥିବାବେଳେ ଲକ୍ଷ୍ୟ ସେନ୍ ଚୀନ୍ର ଝୁ ଜୁଆନ୍ଚେନ୍ଙ୍କ ସହିତ ମୁକାବିଲା କରିବେ। ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ଼ି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ଜାପାନର ଯୋଡ଼ିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଦେଶର 7ଦଶ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କଲେ ନିର୍ବାଚନ ଆୟୋଗ। ଆସନ୍ତା 7 ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଆଜି ଦିନକ ପାଇଁ ମୁଲତବୀ। ଅପରାହ୍ନ 2 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ବିହାରର ଚିଠା ଭୋଟର ତାଲିକା ପ୍ରକାଶିତ। ଭାରତ ସମେତ ୟୁରୋପୀୟ ସଂଘର 27 ସଦସ୍ୟ ଦେଶ ଉପରେ ବର୍ଦ୍ଧିତ ଶୁଳ୍କ ଲାଗୁ ନେଇ ନିର୍ଦ୍ଦେଶନାମା ଜାରି କଲା ଆମେରିକା। ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଆଜି ଦ୍ୱିତୀୟ ଦିନରେ ବ୍ୟାଟିଂ ଜାରି ରଖିବ ଭାରତ। ସମ୍ବାଦ ଶେଷ ହେଲା।